ଯେତେ ନ ଶୁଣିବ ସେତେ ଡାକୁଥିବି ପିଣ୍ଡେ ପ୍ରାଣ ଥିବ ଯାକ କେତେ ନ ଶୁଣିବ ଡାକ କେତେ ନ ଶୁଣିବ ଡାକ ଜଗନ୍ନାଥ।